ओम शांति, ओम शांति। आज 10 नवंबर 2024 आज अव्यक्त महावाक्य पुनरावृत्ति तारीख 14 नवंबर 2002 मूल्य हेडिंग ब्राह्मण जीवन मूलदुआ एवं सफलतार आधार निश्चय बुद्धि। ब्राह्मण जीवन मूलदुआ एवं सफलतार आधार निश्चय बुद्धि। आज समर्थ पिता निजर चारिआडर समर्थ पिलामानंकु देखुछंती। प्रत्येक संतान समर्थ हेबा सहित बाबांकर समान हेबार श्रेष्ठ पुरुषार्थ करिवारे लागी रहिछंती। पिलामानंकर एही भली लगनकु देखि बापदादा मध्य खुशी होउछंती। पिलामानंकर एही दृढ़ संकल्प बापदादांकु मध्य प्रिय लागुछि। बापदादा तो पिलामानंकु एही कथा कहउछंती जे तुम्हें माने बापदादांक ठारु मध्य आगकु जाइ पारिबो। काहेकिना स्मारकी हिसाबरे बाबांकर पूजा गोटे स्वरूपरे हेउछि किंतु तुमनंकर डबल स्वरूपर पूजा हेउछि। तेणु तुमे माने बापदादांकर मस्तकर मुकुट अट। बापदादा तो पिलामानंकर सोमानकु देखि सर्वदा एही कथा कहउछन्ति जे वा श्रेष्ठ सोमानधारी स्वराज्य अधिकारी पिलामाने वा। तेबे पिलामानंकर प्रत्येक विशेषता गुडिक सेमानकर मस्तकरे चमकुथियार बापदादा देखुछन्ति। तेणु तुमे माने मध्य निजर विशेषता गुडिकु जानी सेगुडिकु भल भावरे चिन्ही विश्व सेवारे लगाई चालो। चेक कर जे मु प्रभु पसंद एवं परिवार पसंद केते हेलेनी। काहेकि ना संगम जुगरे बाबा प्रथमे ब्राह्मण परिवार को रचना करुछंती। तेणु प्रभु पसंद हेबा सहित परिवार पसंद हेबा मध्य आवश्यक अटे। आज बापदादा सबु पिलांकर ब्राह्मण जीवन मूलदुआ को देखुथिले। तेबे एही मूलद्वाटी हेला निश्चय बुद्धि हेबा। सेथिपाई जेउठारे प्रत्येक संकल्परे प्रत्येक कार्यरे निश्चय रहिछि सेठारे विजय सुनिश्चित अटे। अर्थात सफलता जन्मसिद्ध अधिकार रूपरे स्वतः एवं सहजरे प्राप्त होइथाय। कारण जन्मसिद्ध अधिकार प्राप्त करिबा पई मेहनत करिबा आवश्यक नथाय। तेणु सफलता ब्राह्मण जीवनर गळार हार अटे। ब्राह्मण जीवन ही हेउछि सफलता स्वरूप हेबार जीवन। सफलता मिलिब कि नाही यहा ब्राह्मण मानंकर प्रश्न ही नुहे। निश्चय बुद्धि पिला माने सर्वदा बाबांक सहित जुगल अटंती। तेणु जेउठी बाबा जुगल अटंती बा साथी अटंती सेठारे सफलता सर्वदा प्राप्त अटे। तेबे चेक कर सफलता स्वरूप केते परिमाण हेलणी। जदि सफलतारे कमी रहुछि तेबे यहार कारण हेला निश्चय रे कमी अछि। तेबे निश्चय केवल बाबांक प्रति थिबो या तो बहुत भलो कथा किंतु संपूर्ण निश्चय रो अर्थ हेला बाबांक उपरे निश्चय, निज उपरे निश्चय, ड्रामा उपरे निश्चय एवं ब्राह्मण परिवार उपरे निश्चय। एही चारोटी जाक निश्चय आधार रे सफलता सहज एवं स्वतः ही प्राप्त होइथाय। तेबे बाबांक प्रति निश्चय तो सबु पिलांकर रहिछि सेथिपाई तो एहाकु एठाकु आसीछंती। सेहिपरी बाबांकर मध्य तुम समस्तंक उपरे निश्चय अछि सेथिपाई तो निजर करिछंती। किंतु ब्राह्मण जीवन रे संपन्न बा संपूर्ण हेबा पई हेले स्व अर्थात निज उपरे मध्य निश्चय आवश्यक अटे। बापदादांक द्वारा प्राप्त होइथिबा श्रेष्ठ आत्मार समान सर्वदा स्मृतिरे रहिबा उचित जे मु परमात्मांक द्वारा समान प्राप्त करिथिबा श्रेष्ठ आत्मा अटे। कौनसी साधारण आत्मा नुहे, परमात्मा समानधारी आत्मा। तेणु समान तुमको प्रत्येक संकल्पे प्रत्येक कर्मरे सफलता निश्चय प्राप्त कराइदेव। मु साधारण कर्म करिबा वाला आत्मा नुहे, समानधारी आत्मा। तेबे प्रत्येक कर्मरे एही समान तुमको सहजरे सफलता प्राप्त कराइदेव। तेणु सो उपरे निश्चय बुद्धिर चिन्ह हला सफलता बा विजय। सेहिपरि बाबांक उपरे तो पक्का निश्चय रहिछि। तार विशेषता हला निरंतर मु बाबांकर एवं बाबा मोर एही स्मृति निरंतर विजयर आधार अटे। मेरा बाबा केवल बाबा नुहे, मेरा बाबा मोर उपरे अधिकार रहिथाय। तेणु मेरा बाबा एहिभळी निश्चय बुद्धि आत्मा सर्वदा सफलतार बा विजयर अधिकारी अटे। सेहिपरि ड्रामा उपरे मध्य पूरापूरी निश्चय रहिबा दरकार। सफलता एवं समस्या एही दुई प्रकार कथा ड्रामारे आसीथाय। किंतु समस्या आसीबा समय रे निश्चय बुद्धि आत्मार लक्षण हला ସମାଧାନ ସ୍ୱରୂପ ହେବା ଅର୍ଥାତ୍ ସମସ୍ୟାଗୁଡ଼ିକୁ ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ କରିଦେବା। ତେବେ ସମସ୍ୟାର କାମ ହେଲା ଆସିବା ଏବଂ ନିଶ୍ଚୟ ବୁଦ୍ଧି ଆତ୍ମାର କାମ ହେଲା ସମାଧାନ ସ୍ୱରୂପ ହୋଇ ସମସ୍ୟାକୁ ପରିବର୍ତ୍ତନ କରିବା। କାହିଁକି ଜାଣିଛ? କାହିଁକି ନା ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ବ୍ରାହ୍ମଣ ଜନ୍ମ ନେବା ମାତ୍ରକେ ମାୟାକୁ ଚ୍ୟାଲେଞ୍ଜ କରିଛ। କଣ ଚ୍ୟାଲେଞ୍ଜ କରିଛ ନା ଭୁଲିଗଲଣି? ତୁମର ଚ୍ୟାଲେଞ୍ଜ ହେଲା ଯେ ଆମେ ନିଶ୍ଚିତ ମାୟାଜିତ ହେବୁ। ତେଣୁ ସମସ୍ୟାର ସ୍ୱରୂପ ହିଁ ମାୟାର ସ୍ୱରୂପ ଅଟେ। ଯେହେତୁ ତୁମେମାନେ ତାକୁ ଚ୍ୟାଲେଞ୍ଜ ଦେଇଛ, ତେଣୁ ସେ ତୁମକୁ ସାମ୍ନା ତ କରିବ ନା। ତେଣୁ ସେ ଭିନ୍ନ ଭିନ୍ନ ସମସ୍ୟାର ରୂପ ନେଇ ତୁମର ଚ୍ୟାଲେଞ୍ଜକୁ ସଫଳ କରିବା ପାଇଁ ଆସୁଛି। କିନ୍ତୁ ତୁମକୁ ନିଶ୍ଚୟ ବୁଦ୍ଧି ବିଜୟୀ ସ୍ୱରୂପ ଦ୍ୱାରା ହିଁ ତା ଉପରେ ବିଜୟୀ ହେବାର ଅଛି। କାହିଁକି ଜାଣିଛ? କାହିଁକି ନା ତୁମ ପାଇଁ ଏହା କୌଣସି ନୂଆ କଥା ନୁହେଁ। ତେବେ କେତେଥର ତୁମେମାନେ ମାୟା ଉପରେ ବିଜୟ ହୋଇସାରିଛ ତାହା ଜାଣିଛ ତ? କଣ କେବଳ ଏବେ ହିଁ ଏହି ସଙ୍ଗମ ଯୁଗରେ ବିଜୟୀ ହେଉଛ, ନା ଅନେକଥର ବିଜୟୀ ହୋଇସାରିଥିବା ଘଟଣାକୁ ପୁନରାବୃତ୍ତି କରୁଛ? ସେଥିପାଇଁ ଏହିସବୁ ସମସ୍ୟାଗୁଡ଼ିକ ତୁମ ପାଇଁ କିଛି ନୂଆ କଥା ନୁହେଁ, ଅର୍ଥାତ୍ ନଥିଙ୍ଗ୍ ନ୍ୟୁ। ଅନେକ ଥର ବିଜୟୀ ହୋଇସାରିଛୁ, ଏବେ ମଧ୍ୟ ହେଉଛୁ ଏବଂ ଆଗକୁ ମଧ୍ୟ ବିଜୟୀ ହେବୁ। ଏହା ହିଁ ହେଉଛି ଡ୍ରାମା ଉପରେ ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମାର ଲକ୍ଷଣ। ଆଉ ଗୋଟିଏ କଥା ହେଲା ବ୍ରାହ୍ମଣ ପରିବାର ଉପରେ ନିଶ୍ଚୟ, କାହିଁକି ନା ବ୍ରାହ୍ମଣ ପରିବାରର ଅର୍ଥ ହେଲା ସଂଗଠନ। ଏହା କୌଣସି ଛୋଟିଆ ପରିବାର ନୁହେଁ। ବ୍ରହ୍ମା ବାବାଙ୍କର ଏହି ବ୍ରାହ୍ମଣ ପରିବାର ସବୁ ପରିବାର ଭିତରେ ଶ୍ରେଷ୍ଠ ମଧ୍ୟ ଅଟେ ଏବଂ ବୃହତ ମଧ୍ୟ ଅଟେ। ତେଣୁ ପର ଭିତରେ ରହି ପରିବାରର ସବୁ ପ୍ରକାରର ମର୍ଯ୍ୟାଦାକୁ ପାଳନ କରିବା ସହିତ ସ୍ନେହ ମମତା ରକ୍ଷା କରିବାରେ ମଧ୍ୟ ବିଜୟୀ ହେବାକୁ ପଡ଼ିବ। ପରିବାର ଭିତରେ ରହି ପରିବାରର ସବୁ ପ୍ରକାରର ମର୍ଯ୍ୟାଦାକୁ ପାଳନ କରିବା ସହିତ ସ୍ନେହ ମମତା ରକ୍ଷା କରିବାରେ ମଧ୍ୟ ବିଜୟୀ ହେବାକୁ ପଡ଼ିବ। ଏମିତି ନୁହେଁ ଯେ ମୁଁ ବାବାଙ୍କର ଏବଂ ବାବା ମୋର, ବାସ୍ ଏହା ହିଁ ସବୁକିଛି ଅଟେ। ମୋର ତ ବାବାଙ୍କ ସହିତ ହିଁ କାମ, ପରିବାର ସହିତ କ'ଣ ଅଛି? କିନ୍ତୁ ଏହା ମଧ୍ୟ ନିଶ୍ଚୟର ବିଶେଷତା ଅଟେ। ତେଣୁ ଏହି ଚାରୋଟି ଯାକ ନିଶ୍ଚୟର ଏବଂ ବିଜୟୀ ହେବାର ଆବଶ୍ୟକତା ରହିଛି। ତେବେ ପରିବାର ମଧ୍ୟ ସମସ୍ତଙ୍କୁ ବହୁତ କଥାରେ ମଜବୁତ କରିଥାଏ। ତେଣୁ ପରିବାର ଭିତରେ ରହି କେବଳ ଏହି ଗୋଟିଏ କଥା ସ୍ମୃତିରେ ରଖିବାକୁ ହେବ ଯେ ସମସ୍ତେ କ୍ରମ ଅନୁସାରେ ନିଜ ନିଜର ଧାରଣା ସ୍ୱରୂପ ଅଟନ୍ତି, ଅର୍ଥାତ୍ ସମସ୍ତଙ୍କର ଭିନ୍ନ ଭିନ୍ନ ପାର୍ଟ ରହିଛି। ଏହାର ସ୍ମାରକୀ ରୂପରେ 108 ମାଳା ମଧ୍ୟ ରହିଛି। ଏବେ ବିଚାର କର ଯେ କେଉଁଠି 1 ନମ୍ବର ଦାନା ଆଉ କେଉଁଠି 108 ନମ୍ବର ଦାନା, ଏଭଳି କାହିଁକି ହେଲା? ସମସ୍ତେ 1 ନମ୍ବର କାହିଁକି ହେଲେ ନାହିଁ? ପୁଣି 16,000 ମଧ୍ୟ କାହିଁକି ହୋଇଛି? ଏହାର କାରଣ କ'ଣ? ତେବେ ସମସ୍ତଙ୍କର ଭିନ୍ନ ଭିନ୍ନ ସଂସ୍କାରକୁ ଜାଣି ଏହାର ଜ୍ଞାନୀ ହୋଇ ଚାଲିବା ଏବଂ ସମସ୍ତଙ୍କ ସହିତ ସମ୍ବନ୍ଧ ସମ୍ପର୍କ ରକ୍ଷା କରିବା, ଏହା ହିଁ ହେଉଛି ସଫଳତା ଯୁକ୍ତ ସ୍ଥିତି। ତେବେ ଚାଲିବାକୁ ତ ନିଶ୍ଚିତ ପଡ଼ିବ, ପରିବାରକୁ ଛାଡ଼ି ଆଉ କୁଆଡ଼େ ଯିବା? ତୁମ ଭିତରେ ଏହି ନିଶା ମଧ୍ୟ ରହିଛି ଯେ ଆମର ପରିବାର ଏତେ ବିଶାଳ ଅଟେ। ତେଣୁ ବଡ଼ ପରିବାର ଭିତରେ ବିଶାଳ ହୃଦୟର ସହିତ ସମସ୍ତଙ୍କର ଭିନ୍ନ ଭିନ୍ନ ସଂସ୍କାରକୁ ଜାଣି ସେହି ଅନୁସାରେ ଚାଲିବା ଏବଂ ନିର୍ମାଣଚିତ ସ୍ଥିତିରେ ରହି ଶୁଭ ଭାବନା ଶୁଭ କାମନାର ବୃତ୍ତିକୁ ଧାରଣ କରି ଚାଲିବା, ଏହା ହିଁ ହେଉଛି ପରିବାର ପ୍ରତି ନିଶ୍ଚୟ ବୁଦ୍ଧି ବିଜୟୀ ଆତ୍ମାର ଲକ୍ଷଣ। ତେଣୁ ତୁମେ ସମସ୍ତେ ବିଜୟୀ ଅଟ ନା? କ'ଣ ବିଜୟୀ ଅଟ? କ'ଣ ଡବଲ ବିଦେଶୀମାନେ ବି ବିଜୟୀ ଅଟନ୍ତି ତ? ହାତ ତ ବହୁତ ଭଲ ଉଠାଇ ଦେଇଛ, ବହୁତ ଭଲ କଥା। ବାପଦାଦା ମଧ୍ୟ ଖୁସି ହେଉଛନ୍ତି। ଆଚ୍ଛା, ଟିଚରମାନେ ବିଜୟୀ ଅଟ ତ? ନା କିଛି କିଛି ଓଲଟା ସିଧା ହୋଇଯାଉଛି? କ'ଣ କରିବୁ, ଏଭଳି ପ୍ରଶ୍ନ ଆସୁନାହିଁ ତ? ତେଣୁ କିପରି କହିବା ପରିବର୍ତ୍ତେ ଏହିପରି ଶବ୍ଦକୁ ବ୍ୟବହାର କର ଯେ ଏହିପରି କିପରି କହିବୁ କୁହ ନାହିଁ, ଏହିପରି କରିବୁ କୁହ, କିପରି କରିବୁ କୁହ ନାହିଁ, ଏପରି କରିବୁ। ପରିବାର ସହିତ ତୁମମାନଙ୍କର 21 ଜନ୍ମର ସମ୍ବନ୍ଧ ରହିଛି। ତେଣୁ ଯେଉଁମାନେ ପରିବାର ସହିତ ସମ୍ବନ୍ଧ ରଖିବାରେ ପାସ୍ ହୋଇଯାଉଛନ୍ତି ସେହିମାନେ ହିଁ ସବୁଥିରେ ପାସ୍ ଅଟନ୍ତି। ତେଣୁ ଏହି ଚାରି ପ୍ରକାରର ନିଶ୍ଚୟକୁ ଚେକ୍ କର, କାହିଁକି ନା ପ୍ରଭୁ ପସନ୍ଦ ହେବା ସହିତ ପରିବାର ପସନ୍ଦ ହେବା ମଧ୍ୟ ଅତି ଆବଶ୍ୟକ ଅଟେ। ନମ୍ବର ମଧ୍ୟ ଏହି ଚାରୋଟି ଯାକ ନିଶ୍ଚୟ ଅନୁସାରେ ହିଁ ମିଳିଥାଏ। ଏମିତି ନୁହେଁ କି ମୁଁ ବାବାଙ୍କର, ବାବା ମୋର, ବାସ୍ ସବୁ ହୋଇଗଲା। ଏମିତି ନୁହେଁ, ମୀରା ବାବା ତ ବହୁତ ଭଲ କହୁଛ ଏବଂ ସର୍ବଦା ଏହି ନିଶ୍ଚୟରେ ଅଟଳ ମଧ୍ୟ ଅଟ, ଏଥିପାଇଁ ମଧ୍ୟ ତୁମକୁ ଅଭିନନ୍ଦନ। କିନ୍ତୁ ଆଉ ତିନୋଟି ନିଶ୍ଚୟ ମଧ୍ୟ ଏହା ସାଥିରେ ଅଛି। କ'ଣ ଚାରୋଟି ଯାକ ନିଶ୍ଚୟ ଜରୁରୀ ନା ନାହିଁ? ଟିଚରମାନେ କ'ଣ କହୁଛ? ଏମିତି ତ ନୁହେଁ ଯେ ତିନୋଟି ଜରୁରୀ ଆଉ ଗୋଟିଏ ନୁହେଁ। ତେବେ ଯେଉଁମାନେ ଭାବୁଛନ୍ତି ଚାରୋଟି ଯାକ ଜରୁରୀ ଅଟେ, ସେମାନେ ଗୋଟିଏ ହାତ ଉଠାଅ। କ'ଣ ସମସ୍ତଙ୍କୁ ଚାରୋଟି ଯାକ କଥା ପସନ୍ଦ ଅଟେ ତ? ଯାହାକୁ ତିନୋଟି ଯାକ ପସନ୍ଦ ସେମାନେ ହାତ ଉଠାଅ, କେହି ନାହାନ୍ତି। କଣ ଏହାକୁ କରି ଦେଖାଇବା କଷ୍ଟକର ନୁହେଁ କି? ବହୁତ ଭଲ କଥା। ଯଦି ଆନ୍ତରିକତା ପୂର୍ବକ ହାତ ଉଠାଉଛ ତେବେ ସମସ୍ତେ ପାସ୍ ହୋଇଗଲ। ଆଚ୍ଛା, ଦେଖ କେଉଁଠୁ କେଉଁଠୁ ଭିନ୍ନ ଭିନ୍ନ ଦେଶର ଶାଖାଗୁଡ଼ିକ ମିଶି ମଧୁବନରେ ଗୋଟିଏ ବିଶାଳ ବୃକ୍ଷ ଅର୍ଥାତ୍ ପାରିବାରିକ ସଂଗଠନ ହୋଇଯାଇଛି। ମଧୁବନରେ କଣ ମନେ ରହୁଛି ଯେ ମୁଁ ଦିଲ୍ଲୀର ଅଟେ, ମୁଁ କର୍ଣ୍ଣାଟକର ଅଟେ, ମୁଁ ଗୁଜୁରାଟର ଅଟେ, ସମସ୍ତେ ମଧୁବନ ନିବାସୀ ଅଟୁ। ତେଣୁ ଗୋଟିଏ ବୃକ୍ଷ ହୋଇଗଲା ନା। ବର୍ତ୍ତମାନ ସମସ୍ତେ ନିଜକୁ କଣ ମନେ କରୁଛ, ମଧୁବନ ନିବାସୀ ଅଟ ନା ନିଜ ନିଜ ଦେଶର ନିବାସୀ ଅଟ? କଣ ମଧୁବନ ନିବାସୀ ଅଟ? ତ ଯଦି ସମସ୍ତେ ମଧୁବନ ନିବାସୀ ଅଟ ତେବେ ବହୁତ ଭଲ କଥା। ଏମିତି ତ ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ସ୍ଥାୟୀ ଠିକଣା ତ ମଧୁବନ ହିଁ ଅଟେ। ତୁମମାନଙ୍କର ସ୍ଥାୟୀ ଠିକଣା କଣ? ବମ୍ବେ ନା ଦିଲ୍ଲୀ ନା ପଞ୍ଜାବ? ମଧୁବନ ହିଁ ସ୍ଥାୟୀ ଠିକଣା ଅଟେ। ତେବେ ସେବା କରିବା ପାଇଁ ହିଁ ତୁମମାନଙ୍କୁ ସେଠାକୁ ସେବାକେନ୍ଦ୍ରମାନଙ୍କୁ ପଠାଯାଇଛି। ତାହା ହେଲା ସେବା କରିବାର ସ୍ଥାନ। ତୁମମାନଙ୍କର ଘର ହେଲା ମଧୁବନ। ଶେଷ ସମୟରେ ଆଶ୍ରୟ କେଉଁଠି ମିଳିବ? ମଧୁବନରେ ହିଁ ମିଳିବ। ସେଥିପାଇଁ ତ ଏତେ ସବୁ ବଡ଼ ବଡ଼ ସ୍ଥାନ ତିଆରି କରାଯାଉଛି। ତେବେ ସମସ୍ତଙ୍କର ଲକ୍ଷ୍ୟ ହେଲା ବାବାଙ୍କ ସମାନ ହେବା। ତେଣୁ ସାରାଦିନ ଏହି ଡ୍ରିଲ୍ କରୁଥାଅ। ଏହା ମନର ଡ୍ରିଲ୍ ଅଟେ। ଶାରୀରିକ ଡ୍ରିଲ୍ ବା ବ୍ୟାୟାମ ତ ଶାରୀରିକ ସୁସ୍ଥତା ପାଇଁ କରୁଛ ଏବଂ କରୁଥାଅ, କାହିଁକିନା ଆଜିକାଲି ଔଷଧଠାରୁ ବ୍ୟାୟାମ ଅଧିକ ଆବଶ୍ୟକ। ତାକୁ ତ ନିଶ୍ଚିତ କର ଏବଂ ସମୟ ଅନୁସାରେ ଅଧିକରୁ ଅଧିକ କର। କିନ୍ତୁ ସେବା କରିବା ସମୟରେ ବ୍ୟାୟାମ କରିବାରେ ଲାଗିପଡ଼ ନାହିଁ, କିନ୍ତୁ ଅନ୍ୟ ସମୟରେ ବ୍ୟାୟାମ କରିବା ଭଲ। ଏହା ସହିତ ମନର ବ୍ୟାୟାମ ମଧ୍ୟ ବାରମ୍ବାର କରୁଥାଅ, ଯେବେକି ତୁମମାନଙ୍କୁ ବାବାଙ୍କ ସମାନ ହେବାର ଅଛି। ତେଣୁ ଜଣେ ପିତା ହେଲେ ନିରାକାର, ଆଉ ଜଣେ ହେଲେ ଅବ୍ୟକ୍ତ ଫରିସ୍ତା। ତେଣୁ ଯେତେବେଳେ ବି ସମୟ ମିଳୁଛି ଗୋଟିଏ ସେକେଣ୍ଡ ଭିତରେ ପିତାଙ୍କ ସମାନ ନିରାକାରୀ ସ୍ଥିତିରେ ସ୍ଥିତ ହୋଇଯାଅ। ଯଦି ବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ନିରାକାରୀ ସ୍ଥିତି ହିଁ ବାବାଙ୍କ ସମାନ ହେବାର ସ୍ଥିତି। ପୁଣି କାର୍ଯ୍ୟ କରିବା ସମୟରେ ଫରିସ୍ତା ହୋଇ ସବୁ କର୍ମ କର। ଫରିସ୍ତା ଅର୍ଥାତ୍ ଡବଲ ଲାଇଟ୍, କାର୍ଯ୍ୟର ବୋଝ ଅନୁଭବ ନ ହେଉ, କାରଣ କାର୍ଯ୍ୟର ବୋଝ ତୁମକୁ ଅବ୍ୟକ୍ତ ଫରିସ୍ତା ହେବା ପାଇଁ ଦେବ ନାହିଁ। ତେଣୁ ମଝିରେ ମଝିରେ ନିରାକାରୀ ସ୍ଥିତିର ଏବଂ ଫରିସ୍ତା ସ୍ୱରୂପର ମନର ବ୍ୟାୟାମ କର, ତାହାହେଲେ କେବେ ବି କ୍ଲାନ୍ତ ଅନୁଭବ କରିବ ନାହିଁ। ଯେପରି ବ୍ରହ୍ମା ବାବାଙ୍କୁ ସାକାର ରୂପରେ ସର୍ବଦା ଡବଲ ଲାଇଟ୍ ସ୍ଥିତିରେ ରହିବାର ଦେଖିଛ ନା, ସେବାର ମଧ୍ୟ ବୋଝ ଅନୁଭବ ହେଉନଥିଲା, ସର୍ବଦା ଅବ୍ୟକ୍ତ ଫରିସ୍ତା ସ୍ୱରୂପ, ତାହାହେଲେ ସହଜରେ ବାବାଙ୍କ ସମାନ ହୋଇଯିବ। ଆତ୍ମା ମଧ୍ୟ ନିରାକାର ଅଟେ ଏବଂ ଆତ୍ମା ଯେତେବେଳେ ନିଜର ନିରାକାରୀ ସ୍ଥିତିରେ ସ୍ଥିତ ହୋଇଯିବ ସେତେବେଳେ ନିରାକାର ବାବାଙ୍କର ସ୍ମୃତି ସହଜରେ ତୁମକୁ ବାବାଙ୍କ ସମାନ କରିଦେବ। ତେବେ ଏବେ ଏବେ ଗୋଟିଏ ସେକେଣ୍ଡରେ ନିରାକାରୀ ସ୍ଥିତିରେ ସ୍ଥିତ ହୋଇପାରିବ? ହୋଇପାରିବ? ବାପଦାଦା ସମସ୍ତଙ୍କୁ ଡ୍ରିଲ୍ କରାଇଲେ। ତେବେ ଏହିଭଳି ଅଭ୍ୟାସ ଏବଂ ଏଥିପ୍ରତି ବିଶେଷ ଧ୍ୟାନ ଦେବା, ଯଦି ଚାଲିବା ବୁଲିବା ସମୟରେ ଏବଂ କର୍ମ କରିବା ସମୟରେ ମଝିରେ ମଝିରେ କରି ଚାଲିଥିବ ତେବେ ଏହି ଅଭ୍ୟାସ ତୁମକୁ ମାନସିକ ସେବା କରିବାରେ ମଧ୍ୟ ସହଯୋଗ ଦେବ ଏବଂ ଶକ୍ତିଶାଳୀ ଯୋଗଯୁକ୍ତ ସ୍ଥିତି ନିର୍ମାଣ କରିବାରେ ମଧ୍ୟ ବହୁତ ସହଯୋଗ ମିଳିବ। ଆଚ୍ଛା, ଡବଲ ବିଦେଶୀମାନଙ୍କ ସହିତ ସାକ୍ଷାତ। ଦେଖ, ଡବଲ ବିଦେଶୀମାନଙ୍କୁ ଏହି ସିଜନରେ କାରଣ ଅକାରଣେ ସବୁ ଗ୍ରୁପରେ ସହଯୋଗ ମିଳିଯାଇଛି, ସବୁ ଗ୍ରୁପରେ ଆସିପାରିବେ, ଏଥିପାଇଁ ଖୋଲା ଅନୁମତି ମିଳିଛି। ତେବେ ଏହା ମଧ୍ୟ ଭାଗ୍ୟ ଅଟେ ନା, ଡବଲ ଭାଗ୍ୟ ଅଟେ ନା। ତେଣୁ ଏହି ଗ୍ରୁପରେ ମଧ୍ୟ ବାପଦାଦା ଦେଖୁଛନ୍ତି, କେହି କେହି ପ୍ରଥମ ଥର ପାଇଁ ମଧ୍ୟ ଆସିଛନ୍ତି, ଆଉ କେହି ପୂର୍ବରୁ ମଧ୍ୟ ଆସିଛନ୍ତି। ବାପଦାଦାଙ୍କର ଦୃଷ୍ଟି ସବୁ ବିଦେଶୀ ପିଲାମାନଙ୍କ ଉପରେ ରହିଛି। ତେବେ ବାବାଙ୍କ ପ୍ରତି ଯେତିକି ସ୍ନେହ ତୁମମାନଙ୍କର ରହିଛି, ବାବାଙ୍କର ତାଠାରୁ ପଦ୍ମଗୁଣ ଅଧିକ ସ୍ନେହ ତୁମମାନଙ୍କ ପ୍ରତି ରହିଛି। ଏହା ଠିକ୍ କଥା ନା, ପଦ୍ମଗୁଣା ଅଟେ ନା। ତୁମମାନଙ୍କର ମଧ୍ୟ ଆନ୍ତରିକ ସ୍ନେହ ଅଛି, ସେଥିପାଇଁ ତ ଏଠାରେ ପହଞ୍ଚି ଯାଇଛ। ତେବେ ଡବଲ ବିଦେଶୀମାନେ ଏହି ବ୍ରାହ୍ମଣ ପରିବାରର ଶୃଙ୍ଗାର ଅଟନ୍ତି ଏବଂ ବିଶେଷ ଶୃଙ୍ଗାର ଅଟନ୍ତି। ପ୍ରତ୍ୟେକ ଦେଶରେ ବାପଦାଦା ଦେଖୁଛନ୍ତି, ଯୋଗରେ ମଧ୍ୟ ବସିଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ। ବହୁତ ଭଲ କଥା। ଆଚ୍ଛା, ଟିଚରମାନଙ୍କ ସହିତ? ଟିଚରମାନଙ୍କର ସଂଗଠନ ମଧ୍ୟ ବହୁତ ବଡ଼ ଅଟେ। ବାପଦାଦା ଟିଚରମାନଙ୍କୁ ଗୋଟିଏ ଉପାଧି ଦେଉଛନ୍ତି, ତାହା କେଉଁ ଉପାଧି? ସାଥୀ ଅଟନ୍ତି। ସାଥୀ ତ ସମସ୍ତେ ଅଟ, ଡବଲ ବିଦେଶୀମାନେ ତ ପ୍ରଥମ ସାଥୀ ଅଟନ୍ତି। ଏମାନଙ୍କୁ ସାଥୀ ସମ୍ବନ୍ଧ ବହୁତ ପ୍ରିୟ ଅଟେ। ତେବେ ଯେଉଁମାନେ ଯୋଗ୍ୟ ଟିଚର ସମସ୍ତେ ନୁହନ୍ତି, କେବଳ ଯେଉଁମାନେ ଯୋଗ୍ୟ ଟିଚର ଅଟନ୍ତି ସେମାନଙ୍କୁ ବାପଦାଦା ଗୁରୁ ଭାଇର ଉପାଧି ଦେଉଛନ୍ତି। ଯେପରି ବଡ଼ ପୁଅ ପିତା ସମାନ ହୋଇଥାଏ ନା, ସେହିପରି ଟିଚରମାନେ ମଧ୍ୟ ଗୁରୁ ଭାଇ ଅଟନ୍ତି, କାହିଁକିନା ସର୍ବଦା ବାବାଙ୍କର ସେବାର ନିମିତ୍ତ ହୋଇ ରହିଛନ୍ତି, ବାବାଙ୍କ ସମାନ ସେବାଧାରୀ ଅଟନ୍ତି। ଦେଖ, ଟିଚର ମାନଙ୍କୁ ମୁରଲୀ ଶୁଣାଇବା ପାଇଁ ବାବାଙ୍କର ସିଂହାସନ ମିଳୁଛି, ଯେପରି ଶିଷ୍ୟମାନଙ୍କୁ ଗୁରୁମାନଙ୍କର ଗଦି ଅର୍ଥାତ୍ ସିଂହାସନ ମିଳିଥାଏ ନା, ସେଥିପାଇଁ ଟିଚର ଅର୍ଥାତ୍ ନିରନ୍ତର ସେବାଧାରୀ, ଚାହେ ମନ ଦ୍ୱାରା, ଚାହେ ବାଣୀ ଦ୍ୱାରା, ଚାହେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ବା କର୍ମ ଦ୍ୱାରା, ସଦା ସେବାଧାରୀ ଅଟନ୍ତି। ଠିକ୍ କଥା ନା? ଆରାମ ପସନ୍ଦ ନୁହେଁ ନା? ସେବାଧାରୀ ଅର୍ଥାତ୍ ସେବା, ସେବା ଓ ସେବା। ଠିକ୍ କଥା ନା? ଆଚ୍ଛା, ସେବାର ପାଳି ଦିଲ୍ଲୀ ଏବଂ ଆଗ୍ରାର ଅଟେ। ଆଗ୍ରା ସାଥୀ ଅଟେ, ଦିଲ୍ଲୀର ସେନା ବାହିନୀ ତ ବହୁତ ବଡ଼। ଆଚ୍ଛା, ଦିଲ୍ଲୀରେ ସ୍ଥାପନାର ମୂଳଦୁଆ ପଡ଼ିଗଲା, ଏହା ତ ବହୁତ ଭଲ କଥା। ଏବେ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ମୂଳଦୁଆ ପଡ଼ିବା କେଉଁଠୁ ଆରମ୍ଭ ହେବ? ଦିଲ୍ଲୀରୁ ନା ମହାରାଷ୍ଟ୍ରରୁ, କର୍ଣ୍ଣାଟକରୁ, ଲଣ୍ଡନରୁ, କେଉଁଠାରୁ ଆରମ୍ଭ ହେବ? କ'ଣ ଦିଲ୍ଲୀରୁ ଆରମ୍ଭ ହେବ? ତେଣୁ ନିରନ୍ତର ସେବା ଏବଂ ତପସ୍ୟା କର। ସେବା ଏବଂ ତପସ୍ୟା ଏହି ଦୁଇଟି ଯାକର ସନ୍ତୁଳନ ଦ୍ୱାରା ହିଁ ପ୍ରତ୍ୟକ୍ଷତା ହେବ। ଯେପରି ସେବା ପାଇଁ ଭାଷଣ ପ୍ରସ୍ତୁତ କରୁଛ ନା, ସେହିପରି ଦିଲ୍ଲୀରେ ତପସ୍ୟା ବିଷୟରେ ବର୍ଣ୍ଣନା କରିବାର ବିଷୟବସ୍ତୁ ପ୍ରସ୍ତୁତ କର। ତେବେ କୁହାଯିବ, ଦିଲ୍ଲୀ ଦିଲ୍ଲୀ ଅଟେ। ଏମିତି ତ ଦିଲ୍ଲୀ ବାବାଙ୍କର ଦିଲ୍ ଅଟେ, ସେଥିପାଇଁ ବାବାଙ୍କର ଦିଲ୍ ପସନ୍ଦ କାର୍ଯ୍ୟ ମଧ୍ୟ କରି ଦେଖାଇବାକୁ ହେବ। କ'ଣ ପାଣ୍ଡବମାନେ କରିବ ତ? କରିବୁ, ନିଶ୍ଚିତ କରିବୁ। ତେଣୁ ତପସ୍ୟା ଏଭଳି କର ଯାହାକି ସବୁ ଆତ୍ମାରୂପୀ ପତଙ୍ଗମାନେ ବାବା ବାବା କହି ଦିଲ୍ଲୀର ବିଶେଷ ସ୍ଥାନରେ ପହଞ୍ଚିଯିବେ। ତେଣୁ ସବୁ ପତଙ୍ଗମାନେ ଯେତେବେଳେ ବାବା ବାବା କହି ଆସିବାକୁ ଲାଗିବେ, ସେତେବେଳେ କୁହାଯିବ ପ୍ରତ୍ୟକ୍ଷତା। ତେଣୁ ଏହାକୁ କରିବାକୁ ହିଁ ହେବ। ଆସନ୍ତା ବର୍ଷକୁ ମଧ୍ୟ ଏହିଭଳି ଭାଷଣ କରିବାର ଅଛି ଏବଂ ଏହି ଫଳାଫଳ ଶୁଣାଇବ ଯେ କେତେଜଣ ଆତ୍ମାରୂପୀ ପତଙ୍ଗ ବାବା ବାବା କହି ସ୍ୱାହା ହୋଇଛନ୍ତି। କ'ଣ ଠିକ୍ କଥା ନା? ବହୁତ ଭଲ। ମାତାମାନେ ମଧ୍ୟ ବହୁତ ଆସିଛନ୍ତି, କୁମାର କୁମାରୀମାନଙ୍କ ସହିତ ସାକ୍ଷାତ। ଅଧା ହଳି ତ କୁମାର କୁମାରୀ ଅଟନ୍ତି, ତେଣୁ ସେମାନଙ୍କୁ ସାବାସ କୁହାଯାଉଛି। ବାସ୍, କେବଳ କୁମାର କୁମାରୀମାନଙ୍କୁ ଜ୍ୱାଳ ରୂପ ହୋଇ ଆତ୍ମାମାନଙ୍କୁ ପବିତ୍ର କରିବାକୁ ହେବ। ତେଣୁ କୁମାର କୁମାରୀମାନଙ୍କୁ, ଆଜିକାଲିର କୁମାର କୁମାରୀମାନଙ୍କ ଉପରେ ଦୟା ଲାଗିବା ଦରକାର। ସେମାନେ କେତେ ଅବାଟକୁ ଚାଲିଯାଉଛନ୍ତି, ତେଣୁ ଏହିଭଳି ଭଟକି ଯାଉଥିବା ସାଥୀମାନଙ୍କୁ ଯଥାର୍ଥ ରାସ୍ତା ବତାଅ। ଆଚ୍ଛା, ସମସ୍ତଙ୍କ ଭିତରେ ଯେଉଁ କୁମାର କୁମାରୀମାନେ ସାରା ବର୍ଷ ଭିତରେ କୌଣସି ଆତ୍ମାର ସେବା କରି ତାକୁ ନିଜ ସମାନ କରିଛନ୍ତି, ସେମାନେ ତ ହାତ ଉଠାଅ। କ'ଣ କୁମାରୀମାନେ ନିଜ ସମାନ କରିଛ? ଆଚ୍ଛା, ଏବେ ଯୋଜନା କରୁଛ। ଆଚ୍ଛା, ଇନ୍ଦୋର ହଷ୍ଟେଲର କୁମାରୀ ହାତ ଉଠାଇଛି। ଏବେ ସେବାର କୌଣସି ପ୍ରମାଣ ସାଥିରେ ଆଣିନାହଁ, ତେଣୁ କୁମାର କୁମାରୀମାନଙ୍କୁ ସେବାର ପ୍ରମାଣ ମଧ୍ୟ ଆଣିବାକୁ ହେବ। ଠିକ୍ ଅଛି। ଆଚ୍ଛା, ଚାରିଆଡ଼ର ବିଜୟୀ ରତ୍ନମାନଙ୍କୁ, ସର୍ବଦା ନିଶ୍ଚୟ ବୁଦ୍ଧି ହୋଇ ସହଜରେ ସଫଳତା ପ୍ରାପ୍ତ କରୁଥିବା ସଫଳତା ମୂରତ ପିଲାମାନଙ୍କୁ, ସର୍ବଦା ମେରା ବାବାର ଅଧିକାର ଦ୍ୱାରା ପ୍ରତ୍ୟେକ ସେବାରେ ସଫଳତା ପ୍ରାପ୍ତ କରୁଥିବା ସଫଳତା ମୂରତ ପିଲାମାନଙ୍କୁ, ସର୍ବଦା ସମାଧାନ ସ୍ୱରୂପ ହୋଇ ସମସ୍ୟାଗୁଡ଼ିକୁ ପରିବର୍ତ୍ତନ କରୁଥିବା ପରିବର୍ତ୍ତକ ଆତ୍ମାମାନଙ୍କୁ, ଏହିଭଳି ଶ୍ରେଷ୍ଠ ପିଲାମାନଙ୍କୁ ଯେଉଁମାନେ କି ସର୍ବଦା ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଯୋଜନାକୁ ବାସ୍ତବିକ ରୂପରେ କାର୍ଯ୍ୟକାରୀ କରୁଛନ୍ତି, ସେମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଅକ୍ଷୁଣି ଥର ଅଭିନନ୍ଦନ ଏବଂ ନମସ୍ତେ। ବାପଦାଦାଙ୍କୁ ମଧ୍ୟ ଆମ ସମସ୍ତ ସନ୍ତାନମାନଙ୍କର ନମସ୍ତେ, ନମସ୍ତେ, ଅଭିନନ୍ଦନ ବାବା, ନମସ୍ତେ। ଦାଦିଜୀଙ୍କୁ, ତୁମ ପ୍ରତି ସମସ୍ତଙ୍କର ସ୍ନେହ ରହିଛି, ବାବାଙ୍କର ମଧ୍ୟ ସ୍ନେହ ଅଛି। ରତନ ମୋହିନୀ ଦାଦିଙ୍କୁ, ସହଯୋଗୀ ହେବା ଦ୍ୱାରା ବହୁତ କିଛି ସୂକ୍ଷ୍ମରେ ପ୍ରାପ୍ତ ହୋଇଥାଏ, ଏହା ଠିକ୍ କଥା ନା? ଆଦି ରତ୍ନ ଅଟ, ଆଦି ରତ୍ନ ପିଲାମାନେ ଏବେ ପର୍ଯ୍ୟନ୍ତ ମଧ୍ୟ ନିମିତ୍ତ ଅଟନ୍ତି। ଆଚ୍ଛା, ଓମ୍ ଶାନ୍ତି। ବାବାଙ୍କର ବରଦାନ, ସବୁକିଛି ତୋର ତୋର କରି ମୋର ପଣିଆର ଅଂଶ ମାତ୍ରକୁ ମଧ୍ୟ ସମାପ୍ତ କରୁଥିବା ଡବଲ୍ ଲାଇଟ୍ ଭବ। ସବୁକିଛି ତୋର ତୋର କରି ମୋର ପଣିଆର ଅଂଶ ମାତ୍ରକୁ ମଧ୍ୟ ସମାପ୍ତ କରୁଥିବା ଡବଲ୍ ଲାଇଟ୍ ଭବ। ଯେକୌଣସି ପ୍ରକାରର ମୋର ପଣିଆ ଅର୍ଥାତ୍ ମୋର ସ୍ୱଭାବ, ମୋର ସଂସ୍କାର, ମୋର ନେଚର, ଯାହାକୁ ବି ମୋର ବୋଲି କହିବ, ତାହା ବୋଝ ଅନୁଭବ ହେବ ଏବଂ ବୋଝବାଲା କେବେ ବି ଉଡ଼ିପାରିବ ନାହିଁ। ଏହିସବୁ ମୋର ମୋର ହିଁ ମଇଳା କରିଦେଉଛି, ସେଥିପାଇଁ ଏବେ ତୋର ତୋର କହି ସ୍ୱଚ୍ଛ ହୋଇଯାଅ। ଫରିସ୍ତାର ଅର୍ଥ ହେଲା, ମୋର ପଣିଆର ଅଂଶ ମାତ୍ର ମଧ୍ୟ ନଥିବ। ଯଦି ସଂକଳ୍ପରେ ମଧ୍ୟ ମୋର ପଣିଆ ଆସିଲା, ତେବେ ଜାଣିନିଅ ମଇଳା ହେଲ। ତେଣୁ ଏହିସବୁ ମଇଳା ପଣିଆର ବୋଝକୁ ସମାପ୍ତ କରି ଡବଲ୍ ଲାଇଟ୍ ହୁଅ। ଆଜିର ସ୍ଲୋଗାନ, ସାରା ଦୁନିଆର ଜ୍ୟୋତି ସେହିମାନଙ୍କୁ କୁହାଯିବ ଯେଉଁମାନେ ବାପଦାଦାଙ୍କୁ ନିଜର ନୟନରେ ସମାହିତ କରିଦେଇଛନ୍ତି। ସାରା ଦୁନିଆର ଜ୍ୟୋତି ସେହିମାନଙ୍କୁ କୁହାଯିବ ଯେଉଁମାନେ ବାପଦାଦାଙ୍କୁ ନିଜର ନୟନରେ ସମାହିତ କରିଦେଇଛନ୍ତି। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।